ମନାରୀ ନାରାଣୀ ଜାନି ରାଇଖୋଲ ଘର ବ୍ଲକ ଖଜୁରୀପଡ଼ା ଜିଲ୍ଲା କନ୍ଧମାଳ। ମୁଁ କହିବା ପାଇଁ ଆଜି ଚାହୁଁଛି ସଜନା ଶାଗରେ ମୁଗ ଯାଇ ସଜନା ଶାଗକୁ ପ୍ରଥମେ ସଫା କରିବ, ତାପରେ ସଜନା ଶାଗ ଟିକେ ସୋରିଷ ବେସର ବାଟିବ ପକେଇବ, ତେଲ ପକେଇବ କଡ଼େଇରେ, କଡ଼େଇରେ ତେଲ ପକେଇ ସାରିଲା ପରେ ଫୁଟଣ ପକେଇବ, ଲଙ୍କା ପିଆଜ ପକେଇକି ଟିକେ ନାଲିଆ ହେଇଗଲେ ତାକୁ ପୁଣି ବେସର ପକେଇବ, ସଜନା ଶାଗ ପକେଇବ, ଆଉ ତାକୁ ପାଣି ଦେବ, ଲୁଣ ଦେବ, କିଛି ସମୟ ସିଝିବା ପରେ ତାକୁ ଟିକେ ଟମାଟୋ ପକେଇବ, ଆଉ ସିଝିଗଲା ପରେ ଓହ୍ଲେଇବ, ସଜନା ଶାଗ ପ୍ରସ୍ତୁତ ହେଇଗଲା, ବର୍ତ୍ତମାନ ସରିଲା।